శ్రీమద్ భాగవతం ఏకాదశ స్కంద 24వ అధ్యాయ శ్లోక 14. తపస్ యోగస్య తపస్యైవ న్యాసస్య గతయో మనః మహర్జన తపస్సత్యం భక్తి యోగస్య మద్గతిః. ତେଣୁ 24 ଅଧ୍ୟାୟରେ ଆମେ ଗତକାଲି ଆଲୋଚନା କରିଥିଲୁ 23 ଅଧ୍ୟାୟ, ସେଥିରେ ଅବନ୍ତୀର ବ୍ରାହ୍ମଣ କଥା କହୁଥିଲେ. ତେଣୁ 24 ଅଧ୍ୟାୟରେ ଭଗବାନ ସାଂଖ୍ୟଯୋଗ ବର୍ଣ୍ଣନା କରିଛନ୍ତି. ଭଗବତ ଗୀତା କେଉଁ ଅଧ୍ୟାୟରେ ବର୍ଣ୍ଣନା ହେଇଛି ସାଂଖ୍ୟଯୋଗ? ଦ୍ୱିତୀୟ ଅଧ୍ୟାୟରେ. ତେଣୁ ଭଗବତ ଗୀତାରେ ଯେଉଁ ଜ୍ଞାନ ଦେଇଛନ୍ତି ଭଗବାନ ଅର୍ଜୁନଙ୍କୁ, ଭାଗବତରେ ଉଦ୍ଧବଙ୍କୁ ସେସବୁ ଜ୍ଞାନ ଏବଂ ତାଠୁ ଆଉ କିଛି ଅଧିକ ଜ୍ଞାନ ମଧ୍ୟ ଦେଇଛନ୍ତି. ତେଣୁ ସାଂଖ୍ୟଯୋଗ ବିଷୟରେ ଯେତେବେଳେ ବର୍ଣ୍ଣନା କରୁଛନ୍ତି ଭଗବାନ, ଯେତେବେଳେ ଏ ଭୌତିକ ଜଗ କିଭଳି ସୃଷ୍ଟି ହେଇଥିଲା, ଭୌତିକ ଜଗ ସେ ବିଷୟରେ ବର୍ଣ୍ଣନା କରିଛନ୍ତି. ତେଣୁ ପ୍ରଥମେ ଭଗବାନଙ୍କଠାରୁ ନିଶ୍ୱାସରୁ ଏ ଭୌତିକ ଜଗ ସବୁ ସୃଷ୍ଟି ହେଉଛି. ତୃତୀୟ ସ୍କନ୍ଧରେ ମଧ୍ୟ ନବମ ଅଧ୍ୟାୟରେ ମୈତ୍ରମୁନି ବିଦୁରଙ୍କୁ ଏ ବ୍ରହ୍ମାଣ୍ଡର ସୃଷ୍ଟି ବିଷୟରେ ବର୍ଣ୍ଣନା କରିଛନ୍ତି. କପିଳଦେବ ମଧ୍ୟ ମାତା ଦେବଭୂତିଙ୍କୁ ଏ ସୃଷ୍ଟି ବିଷୟରେ କହିଛନ୍ତି. ତେଣୁ ବର୍ତ୍ତମାନ ଭଗବାନ ମଧ୍ୟ ଉଦ୍ଧବଙ୍କୁ ସୃଷ୍ଟି ବିଷୟରେ କହୁଛନ୍ତି. ତେଣୁ ଯେତେବେଳେ ଭଗବାନ ଗର୍ଭଦେବ ସେଇ ବିଷ୍ଣୁ ରୂପରେ ଏହି ଭୌତିକ ଜଗତକୁ ଆସିଲେ, କାରଣ ତାଙ୍କୁ ସେଇ ବିଷ୍ଣୁଙ୍କର ଅବତାର ବା ବିସ୍ତାର ରୂପରେ ଆସିଲେ, ତାଙ୍କର ନାଭିରୁ ପଦ୍ମଜାତ ହେଲା, ଯେଉଁ ପଦ୍ମରେ ବ୍ରହ୍ମାଜାତ ହେଲେ ତାଙ୍କୁ ପଦ୍ମଜଲ ବୋଲି କୁହାଯାଉଛି. ତେଣୁ ସେ ବ୍ରହ୍ମା ଭଗବାନଙ୍କଠାରୁ ଜ୍ଞାନ ପ୍ରାପ୍ତ ହେଲା ପରେ ଏହି ଭୌତିକ ଜଗତକୁ ପୁଣି ତାକୁ ବିସ୍ତାର କରୁଛନ୍ତି. ତେଣୁ ସେଇ ଯେଉଁ ପଦ୍ମ ଧାଡ଼କୁ ତାକୁ 14 ଭାଗରେ ବିଭକ୍ତ କରିଛନ୍ତି. ମଝିରେ ରହୁଛନ୍ତି ଆମେ ଯେଉଁ ରହିଛେ ପୃଥିବୀ ପୃଷ୍ଠ, ତାକୁ ଭୂଲୋକ ବୋଲି କୁହାଯାଉଛି. ଆ ଉପରେ ହେଲେ ଭୂବ ଲୋକ, ତାପରେ ସ୍ୱର୍ଗ ଲୋକ, ତାପରେ ମହତ ଲୋକ, ତାପରେ ଜ୍ଞାନ ଲୋକ, ତାପରେ ତପ ଲୋକ, ତାପରେ ସତ୍ୟ ଲୋକ ବା ବ୍ରହ୍ମ ଲୋକ, ଯେଉଁଠି ବ୍ରହ୍ମା ରହୁଛନ୍ତି. ଆମେ ଗାୟତ୍ରୀ ଯେଉଁ କହୁଛେ ଓଂ ଭୂର୍ ଭୁବଃ ସ୍ୱଃ, ଏହି ତ୍ରିଲୋକ ବିଷୟରେ ବର୍ଣ୍ଣନା କରାଯାଉଛି. ତେଣୁ ସେହିଭଳି ଭାବରେ ଆ ତଳେ ମଧ୍ୟ 7 ଲୋକ ବ୍ରହ୍ମା ତିଆରି କଲେ. କ'ଣ କ'ଣ ନା ଅତଳ, ଫାଷ୍ଟ ହେଉଛି ଅତଳ, ତାପରେ ଭିତଳ, ତାପରେ ସୁତଳ. ଯେଉଁ ସୁତଳ ଲୋକରେ ଅଛନ୍ତି କିଏ ବଳି ମହାରାଜ ଅଛନ୍ତି, ତା ତଳେ ରହିଲେ ତଳାତଳ, ତା ତଳେ ମହିତଳ, ତା ତଳେ ରସାତଳ ଏବଂ ତା ତଳେ ଶୋଭା. ଅନ୍ତିମ ଲୋକ ହେଉଛି ନିମ୍ନ ଲୋକ, ପାତାଳ ଲୋକ. ତେଣୁ ଏ ଲୋକରେ କିଏ କେଉଁଠି ସବୁ ରହିଛନ୍ତି ଭାଗବତ ପଞ୍ଚମ ସ୍କନ୍ଧ ସେ ବର୍ଣ୍ଣନା କରାଯାଇଛି. ସ୍ଥାନ ବିଷୟରେ ଯେତେବେଳେ କୁହାଯାଇଛି ସେତେବେଳେ କିଏ କେଉଁଠି ସବୁ ରହିଛନ୍ତି ବର୍ଣ୍ଣନା କରାଯାଇଛି. ତେଣୁ ଏ ଶ୍ଳୋକରେ ମଧ୍ୟ ଭଗବାନ କହୁଛନ୍ତି ଯୋଗସ୍ୟ ତପସ୍ୟୈବ, କେଉଁମାନେ ଅଷ୍ଟାଙ୍ଗ ଯୋଗ ଆଚରଣ କରୁଛନ୍ତି, ବିଭିନ୍ନ ତପସ୍ୟା ସବୁ ରହିଛି 17 ଅଧ୍ୟାୟରେ. ଭଗବାନ ଶରୀର, ମନ ଏବଂ ବାକ୍ୟ ତିନି ପ୍ରକାର ତପସ୍ୟା ବିଷୟରେ ବର୍ଣ୍ଣନା କରିଛନ୍ତି. ପୁଣି ତିନି ଗୁଣ ଦ୍ୱାରା ଏ ତିନି ତପସ୍ୟାକୁ ଇଏ କଲେ, ବର୍ଣ୍ଣନା କଲେ 9 ପ୍ରକାର ତପସ୍ୟା ବିଷୟରେ କୁହାଯାଉଛି. ଭାଗବତ ପଞ୍ଚମ ସ୍କନ୍ଧରେ ମଧ୍ୟ ବିଭିନ୍ନ ତପସ୍ୟା ବିଷୟରେ ବର୍ଣ୍ଣନା କରିଛନ୍ତି. କିଏ ଋଷଭଦେବ ତାଙ୍କ ପୁତ୍ରମାନଙ୍କୁ ବର୍ଣ୍ଣନା କରିଛନ୍ତି. ରହୁ ତପ ଦିବ୍ୟମ ପୁତ୍ର କାଜନ ସପ୍ତମ ଶୁଦ୍ଧି. ପଞ୍ଚମ ସ୍କନ୍ଧରେ ମଧ୍ୟ ରଘୁବଣଙ୍କୁ ରାଜା ଜଡ଼ଭରତ ମଧ୍ୟ ସେ କଥା କହିଛନ୍ତି. ରଘୁବଣୀ ତତ୍ତ୍ୱସା ନ ଜାତି ନ ଚେଜିଆ ନିର୍ବାପଣା ଗୃହଦ୍ୱା, ଚାରିପଟେ ଅଗ୍ନି ଲଗେଇ ଭିତରେ ଗୋଖରା ଦିନେ ଚାରିପଟେ ଅଗ୍ନି ଲଗେଇ ଭିତରେ ତପସ୍ୟା କରିବା, ଏମିତି ବିଭିନ୍ନ ପ୍ରକାର ତପସ୍ୟା ସବୁ ରହିଛି. ଏବଂ ନ୍ୟାସ କହିଲେ ସନ୍ୟାସ. ତେଣୁ ଏଇଭଳି ଭାବରେ ଶ୍ରୀଧର ସ୍ୱାମୀ କହୁଛନ୍ତି ଯୋଗାଦି ତାରତମ୍ୟେନ ଯଥୋତ୍ତରଂ ମହଲୋକାଦେହ, ଯୋଗ ଇତ୍ୟାଦି ତାରତମ୍ୟରେ କିଏ କେଉଁ ଲୋକକୁ ସବୁ ଯାଉଛି, ମହତ ଲୋକକୁ କିଏ ଯାଉଛନ୍ତି, କିଏ ଜନ ଲୋକକୁ ଯାଉଛନ୍ତି. ଯେତେ ଉନ୍ନତ ଲୋକକୁ ଯିବ ସେତେ 100 ଗୁଣ ଲେଖା ସେଠି ସୁଖ ରହିଛି, ଆନନ୍ଦ ରହିଛି. ତେଣୁ ମହତ ଲୋକ, ତାପରେ ଜନ ଲୋକ, ତାପରେ ତପ ଲୋକ, ତାପରେ ଅନ୍ତିମ ଲୋକ ସତ୍ୟ ଲୋକ ବିଷୟରେ ବର୍ଣ୍ଣନା କରାଯାଉଛି. ତେଣୁ ଯୋଗ, ତପସ୍ୟା ଏବଂ ସନ୍ନ୍ୟାସ ମାଧ୍ୟମରେ ଜଣେ ଏହିସବୁ ଉନ୍ନତ ଲୋକକୁ ସବୁ ଯାଇପାରନ୍ତି. କିନ୍ତୁ ଭଗବାନ କହୁଛନ୍ତି ଉଦ୍ଧବ, ତମେ ସେ ଲୋକକୁ ଯିବା ପାଇଁ ଚାହୁଁଛ କି? ନା ପ୍ରଭୁ, ମୁଁ ଆପଣଙ୍କ ଲୋକକୁ ଯିବା ପାଇଁ ଚାହୁଁଛି, ନା ସେଠି ଲୋକ ଯିବା ପାଇଁ ହେଲେ କେମିତି ଯାଇପାରିବ ନା ପ୍ରଭୁ କିଭଳି ନା ଭକ୍ତି ଯୋଗସ୍ୟ ମଦ୍ଗତି ତମେ ଏ ଯୋଗ ତପସ୍ୟା ସନ୍ନ୍ୟାସ ଏସବୁ ଦ୍ୱାରା ତମେ ସେଠାକୁ ପ୍ରାପ୍ତ ହେଇପାରିବ ନାହିଁ ତମେ ସେଠାକୁ ପ୍ରାପ୍ତ ହବ ଭକ୍ତି ଯୋଗରେ ମଦ୍ଗତି ଅର୍ଥାତ୍ ସୁଦର୍ଶନ କହୁଛନ୍ତି ବୈକୁଣ୍ଠ ଲୋକ ଅର୍ଥାତ୍ ଭଗବାନଙ୍କର ଧାମ ଯୋଉଟା ହେଉଛି ଆମର ପ୍ରକୃତ ଲୋକ ପ୍ରକୃତିରେ ରହିବାର ସ୍ଥାନ ତେଣୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହୁଛନ୍ତି ଦିସ୍ ପ୍ଲେସ୍ ଇଜ୍ ନଟ୍ ଏ ଫିଟ୍ ପ୍ଲେସ୍ ଫର୍ ଏନି ଜେଣ୍ଟଲମ୍ୟାନ୍ ଟୁ ଲିଭ୍ ଏ ଭୌତିକ ଜଗତ ଜଣେ ଭଦ୍ର ବ୍ୟକ୍ତିର ବାସସ୍ଥାନ ନୁହଁ ତେଣୁ ଏଇଭଳି ଭାବରେ ସାଂଖ୍ୟ ଯୋଗ ବିଷୟରେ ବର୍ଣ୍ଣନା କରିଛନ୍ତି ଭଗବାନ ତାପରେ ପର ଅଧ୍ୟାୟରେ ପଚିଶ ଅଧ୍ୟାୟରେ ଭଗବାନ ତ୍ରିଗୁଣ ବିଷୟରେ ବର୍ଣ୍ଣନା କରୁଛନ୍ତି ଅଧବ କୋଷରେ ଅଧବ ଏ ଭୌତିକ ଜଗତରେ ଯେଉଁ ରହିଛି ତିନୋଟି ଗୁଣ ରହିଛି ଅର୍ଜୁନଙ୍କୁ କହିଥିଲେ ତ୍ରିଗୁଣ ବିଷୟରେ କେଉଁ ଅଧ୍ୟାୟରେ ଭଗବତ ଗୀତାରେ ଚଉଦ ଅଧ୍ୟାୟରେ ଭଗବାନ କହିଥିଲେ ଯେ ସତ୍ଵ ରଜ ସ୍ତମ ଇତି ଗୁଣା ପ୍ରକୃତି ସମ୍ଭବା ନିବଦ୍ନତି ମହାବାହ ଦେହେ ଦେହିନମ ଅଭ୍ୟମ ଚଉଦ ଅଧ୍ୟାୟରେ ବିଭିନ୍ନ ପ୍ରକାର ତ୍ରିଗୁଣ ବିଷୟରେ ବର୍ଣ୍ଣନା କରିଛନ୍ତି ସମସ୍ତେ ଏହି ତ୍ରିଗୁଣ ଭିତରେ ବନ୍ଧା ହେଇକି ରହିଛନ୍ତି ତେଣୁ ତ୍ରିଗୁଣ ବିଷୟରେ ବନ୍ଧା ହେଇକି ରହିକରି ମଧ୍ୟ ଲୋକମାନେ ଭାବୁଛନ୍ତି କ'ଣ ଆମେ ମୁକ୍ତ ତୃତୀୟ ଅଧ୍ୟାୟରେ ଭଗବାନ ଅର୍ଜୁନ ଲୋକମାନେ ଅହଙ୍କାର ଗୁମୁଢ଼ାତ୍ମା ଏ ଭୌତିକ ଜଗତରେ ଏସବୁ କାର୍ଯ୍ୟ ସବୁ ହେଉଛି ତ୍ରିଗୁଣ ଦ୍ୱାରା ହେଉଛି ପ୍ରକୃତି କ୍ରିୟମାଣାନି ଗୁଣେଇ କର୍ମାଣି ସର୍ବଶଃ ଅହଙ୍କାର ଗୁମୁଢ଼ାତ୍ମା କର୍ତ୍ତା ହମ ଏଥି ମାନ୍ୟତେ ଯେଉଁମାନେ ଅହଙ୍କାରରେ ଅଛନ୍ତି ମୂର୍ଖ ବ୍ୟକ୍ତି ସେମାନେ ଭାବୁଛନ୍ତି ମୁଁ ସବୁ କରୁଛି କିନ୍ତୁ ପ୍ରକୃତିରେ ତ୍ରିଗୁଣ ଦ୍ୱାରା ହିଁ ହେଉଛି ତେଣୁ ଏଠି ମଧ୍ୟ ଉଦ୍ଧବ କହୁଛନ୍ତି ଉଦ୍ଧବ ବନସ୍ତୁ ସତ୍କୋ ବା ସୋ ଗ୍ରାମ ରାଜସ ଉଚ୍ୟତେ ତାମସଂ ଦ୍ୟୁତ ସଦନ ନିକେତନ୍ତୁ ନିର୍ଗୁଣମ୍ ଉଦ୍ଧବ ଏଇ ତ୍ରିଗୁଣ ବିଷୟରେ ଅର୍ଜୁନକୁ ମୁଁ କହିଥିଲି ତୁମକୁ ମଧ୍ୟ ବର୍ଣ୍ଣନା କରୁଛି ହେଲେ ବର୍ତ୍ତମାନ କହୁଛି ଜାଣ ବିଭିନ୍ନ ସ୍ଥାନ ସବୁ ଯେଉଁ ରହିଛି ସେ ସ୍ଥାନ ମଧ୍ୟ ତାର ଗୁଣର ପ୍ରଭାବ ରହିଛି ନା ପ୍ରଭୁ କେମିତି ଜାଣିବା କେଉଁ ଗୁଣର ପ୍ରଭାବ କାହୁ କେଉଁ ସ୍ଥାନରେ ରହିଛି ନା ବନସ୍ତୁ ସାତ୍ୱିକ ବାସ ବୃନ୍ଦାବନରେ ସତ୍ୱ ଗୁଣର ପ୍ରଭାବ ରହିଛି କିନ୍ତୁ ସାତ୍ୱିକ ବାସ ଗ୍ରାମ ରାଜସ ଉଚ୍ଚତି ଗ୍ରାମରେ ରଜଗୁଣ ରହିଛି ପ୍ରଭୁ ତମ ଗୁଣ ନା ତାମସଂ ଦ୍ୟୁତ ସଦନ ଦ୍ୟୁତ ସଦନ କହିଲେ ଯେଉଁଠି ଦ୍ୟୁତ କ୍ରୀଡ଼ା ହେଉଛି ଗ୍ୟାମ୍ବଲିଂ ଯେଉଁଠି ଯେଉଁ ଯାଇଥିଲ ଫଲ୍ସ କ୍ୟାସିନୋ ଲଜ୍ ସେଇଟା ହେଉଛି ତମ ଗୁଣରେ ରହିଛି ଫଲ୍ସ କ'ଣ ସେଇଟା କି ଇଏ ନାଗରା ଫଲ୍ସରେ କ୍ୟାସିନୋ ଲଜ୍କୁ ଯାଇଥିଲ ସେଇଟା ହେଉଛି ଦ୍ୟୁତ ସଦନ ସବୁଠି ଅଛି ବିଭିନ୍ନ ସ୍ଥାନରେ ତାମସଂ ସେ ହେଉଛି ତମ ଗୁଣର ପ୍ରାଧାନ୍ୟ ରହିଛି ପ୍ରଭୁ ତାହେଲେ ତ୍ରିଗୁଣର ଉର୍ଦ୍ଧ୍ୱରେ କିଛି ଜିନିଷ ନାହିଁ ନା ହଁ ଅଛି କେଉଁଠି ପ୍ରଭୁ ସେଇଟା ମନ ନିକେତନ୍ତୁ ନିର୍ଗୁଣମ୍ ମନ ନିକେତନ ଭଗବାନଙ୍କର ନିକେତନ କହିଲେ କେଉଁଟା ଭଗବାନ ନିକେତନ କେଉଁଟା ନିକେତନ ମାନେ ଗୃହ ସୁଦର୍ଶନ କହୁଛନ୍ତି ବନଂ ବିବିତ୍ୱତ୍ୱା ସାତ୍ୱିକ ବାସ ବନରେ କାହିଁକି ସାତ୍ୱିକ ବାସ ହେଉଛି ବୋଲି କୁହାହଉଛି ନା ବିବିତ୍ୱତ୍ୱା ତମେ ଏକୁଟିଆ ରହିପାରିବ ଯେତେବେଳେ ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ଭଗବାନ ଅର୍ଜୁନ ଯୋଗ ବିଷୟରେ କହୁଛନ୍ତି ଧ୍ୟାନ ଯୋଗ ବିଷୟରେ ସେତେବେଳେ ଅର୍ଜୁନ କହିଛନ୍ତି ତମେ ଗୋଟେ ବିବିତ୍ୱ ସ୍ଥାନକୁ ଯାଅ ସୂଚ ଦେଶ ପ୍ରତିଷ୍ଠାପ୍ୟ ସ୍ଥିର ମହାସନ ମହାତ୍ମନ ନାଚ ଚେତନ ନାଚ ନିଚଂ ଚେଳୁଜୀନ କୁଶୋତ୍ତରମ୍ ପ୍ରତିକାଗ୍ରଂ ମନକୃତ୍ୱା ଏସବୁ ବର୍ଣ୍ଣନା କରାଯାଇଛି ଏକାନ୍ତ ସ୍ଥାନକୁ ଯିବା ପାଇଁ କୁହାଯାଇଛି ତେଣୁ ବନରେ ଏକାନ୍ତ ସ୍ଥାନ ଯେତୁ ତମେ ଏକୁଟିଆ ରହିପାରିବ ସେଥିପାଇଁ ସେଇଟା ସାତ୍ୱିକ କିନ୍ତୁ ଭଗବାନ ନିକେତନଙ୍କୁ ସାକ୍ଷାତ ତଦ୍ ଆବିର୍ଭାବାତ୍ ନିର୍ଗୁଣ ସ୍ଥାନ ଭଗବାନ ନିକେତନ ଭଗବାନ ନିକେତନ କେଉଁଟା ମନ୍ଦିରରେ ଭଗବାନ ସ୍ଥାପିତ ହେଉଛନ୍ତି ଭଗବାନ ସେଠି ଆବିର୍ଭାବ ହେଉଛନ୍ତି ସାକ୍ଷାତ ତଦ୍ ଆବିର୍ଭାବତ୍ ତେଣୁ ଭଗବାନ ସେଠି ସେ ସ୍ଥାନକୁ ନିର୍ଗୁଣ ସେଠି ଆଉ ଗୁଣର ପ୍ରଭାବ ରହିବନି ନିର୍ଗୁଣ ସ୍ଥାନ ତେଣୁ ଜଣେ ମନ୍ଦିରକୁ ଗଲେ ବହୁତ ଶାନ୍ତି ପ୍ରାପ୍ତ ହେଉଛି କାରଣ ସେଠି ନିର୍ଗୁଣ ରହିଛି ସେଠି ଗୁଣର ପ୍ରଭାବ ନାହିଁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ମଧ୍ୟ ତାଙ୍କ ଭାଷାରେ କହୁଛନ୍ତି ଭଗବତ ସମ୍ବନ୍ଧ ମହାତ୍ମ୍ୟେନ ନିକେତନସ୍ୟ ନିର୍ଗୁଣ୍ୟ ସ୍ପର୍ଶମଣି ନ୍ୟାୟନ ଇତି ସନ୍ଦର୍ଭ ସନ୍ଦର୍ଭ କିଏ ଲେଖିଛନ୍ତି ଜାଣିଛ ଜୀବ ଗୋସ୍ୱାମୀ ଷଡ଼ ସନ୍ଦର୍ଭ ରଚନା କରିଛନ୍ତି। ଜୀବ ଗୋସ୍ୱାମୀ ସେଥିରେ କହିଛନ୍ତି ସ୍ପର୍ଶମଣି, ଯେମିତି ସ୍ପର୍ଶମଣି ଲୁହାକୁ ଛୁଇଁଦେଲେ ସୁନା ହେଇଯିବ, ସେହିଭଳି ଭାବରେ ଭଗବାନଙ୍କର ପ୍ରଭାବରେ ଭଗବାନ ଯେଉଁ ସ୍ଥାନରେ ଅଛନ୍ତି ସେ ସ୍ଥାନର ପ୍ରଭାବରେ ଭଗବାନଙ୍କ ପ୍ରଭାବରେ ସେ ସ୍ଥାନ ଗୁଣମୁକ୍ତ ହେଇଯିବ। ସ୍ପର୍ଶମଣି ପ୍ରଭାବ ବୋଲି ସ୍ପର୍ଶମଣି ନାୟ ବିଶ୍ୱନାଥ ଚକୁର ଠାକୁର ତାଙ୍କ ଭାଷାରେ କହୁଛନ୍ତି। ତେଣୁ ଏଇଭଳି ଭାବେ ପଚିଶ ଅଧ୍ୟାୟରେ ସବୁ ବିଭିନ୍ନ ଗୁଣ ବିଷୟରେ ବର୍ଣ୍ଣନା କରି ଛବିଶ ଅଧ୍ୟାୟରେ ପୁରୁଡ଼ବାଙ୍କ ବିଷୟରେ ବର୍ଣ୍ଣନା କରୁଛନ୍ତି। ପୁରୁଡ଼ବା ପୁରୁଡ଼ବା ହେଉଛନ୍ତି କିଏ, ବୁଦ୍ଧଙ୍କର ପୁତ୍ର, ଯେଉଁ ଚନ୍ଦ୍ର ବଂଶ ଆରମ୍ଭ ହେଇଛି ଭଗବାନ କୃଷ୍ଣଚନ୍ଦ୍ର ସେଇ ବଂଶରେ ଆସିଛନ୍ତି ପୁରୁଡ଼ବା। ତେଣୁ ସେଇ ପୁରୁଡ଼ବା ଯିଏକି ଇଲାଙ୍କର ପୁତ୍ର, ଯେତେବେଳେ ବ୍ୟବସ୍ୱାନଙ୍କର ପୁତ୍ର ବୈବସ୍ୱତ ମାନ ଯଜ୍ଞ କରିଥିଲେ, ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ତମର ମନେ ନଥିବ ବୋଧେ, ସେତେବେଳେ ପୁତ୍ର ପାଇଁ ସନ୍ତାନ ପାଇଁ ଯାଇଥିଲେ ଯଜ୍ଞ କରୁଥିଲେ, ସେତେବେଳେ ତାଙ୍କର ପତ୍ନୀ ଚାହିଁଲେ ଗୋଟେ କନ୍ୟା ପାଇଁ। ତେଣୁ ବଶିଷ୍ଠ ଋଷିଙ୍କର ଅଧ୍ୟକ୍ଷତାରେ ଯଜ୍ଞ ହେଉଥିଲା, ତାଙ୍କର ଗୋଟେ କନ୍ୟା ଯାହା ଥିଲା, ପୁତ୍ର ଯାହା ଥିଲା, ପୁତ୍ର ନାହିଁ କନ୍ୟା ଯାହା ଥିଲା। ତେଣୁ ଭବିଷ୍ୟତ ମନ କହିଲେ, ଏ ବଶିଷ୍ଠ ମହାରାଜ, ଗୁରୁ ମହାରାଜ, ମୁଁ ତ ପୁତ୍ର ପାଇଁ ଯଜ୍ଞ କରିଥିଲୁ, କନ୍ୟା କେମିତି ଯାହା ଥିଲା? ତାପରେ ବଶିଷ୍ଠ ମହାରାଜ କହିଲେ ଯେ ଆପଣଙ୍କର ପତ୍ନୀ ଚାହିଁଥିଲେ କନ୍ୟା ପାଇଁ, ସେଥିପାଇଁ କନ୍ୟା ଯାହା ଥିଲା ନା, ଆକୁ କେମିତି ପୁତ୍ରରେ ପରିଣତ କରିବା? ତେଣୁ ବଶିଷ୍ଠ ମୁନି ଭଗବାନ ପ୍ରାର୍ଥନା କରେ, ସେ ପୁତ୍ରରେ ପରିଣତ ହେଇଗଲା। ତାପରେ ପୁଣି ଥରେ ସେ ଯେଉଁ ଯାଇଛନ୍ତି ମୃଗୟାକୁ ଗୋଟେ ସ୍ଥାନରେ, ଯେଉଁ ବନ ରହିଛି, ଗୋଟେ ବନ ରହିଛି, ସେ ବନ ହେଉଛି ଶିବଜୀଙ୍କର ସ୍ଥାନ। ସେଠି ଶିବଜୀ କହିଛନ୍ତି, ନିର୍ଦ୍ଦେଶ ଦେଇଛନ୍ତି, ଏ ସ୍ଥାନକୁ ଯିଏ ପ୍ରବେଶ କରିବ ସେ ସବୁ ସ୍ତ୍ରୀ ହେଇଯିବେ, ଆଉ କେହି ପୁରୁଷ ରହିବେ ନାହିଁ। ତେଣୁ ସେ ରାଜାଙ୍କର ପୁତ୍ର, ସିଏ ତାଙ୍କର ଘୋଡ଼ା, ତାଙ୍କର ସୈନ୍ୟ, ସମସ୍ତେ ସ୍ତ୍ରୀ ଲୋକ ହେଇଗଲେ। ତେଣୁ ଏଇଭଳି ଭାବରେ ସେ ପୁଣି ଯେତେବେଳେ କନ୍ୟା ହେଇଗଲେ, ସେ ସମୟରେ ଚନ୍ଦ୍ରଙ୍କର ପୁତ୍ର ହେଉଛନ୍ତି କିଏ, ବୁଦ୍ଧ, ସେ କନ୍ୟାଙ୍କୁ ଦେଖି ତାଙ୍କୁ ବୋଧେ ଆକର୍ଷିତ ହେଇଥିଲେ, ତାଙ୍କୁ ବିବାହ କରିଥିଲେ। ତେଣୁ ତାପରେ ପୁଣି ସେ କିଛି ଦିନ ପୁତ୍ର ହେଇକି ରହିଲେ, ପୁଣି କିଛି ଦିନ କନ୍ୟା ହେଇକି ରହିଲେ। କିନ୍ତୁ ଯାହା ହଉ, ଏହି ସମୟରେ ବୁଦ୍ଧଙ୍କର ସାଙ୍ଗରେ ତାଙ୍କର ଯେଉଁ କନ୍ୟା ପୁତ୍ର ସନ୍ତାନ ଯାହା ଥିଲା, ସେ ହେଉଛନ୍ତି ପୁରୁଡ଼ବା। ସେ ପୁରୁଡ଼ବା ଯିଏକି ବହୁତ ତାଙ୍କର ଯଶ ଥିଲା, ଏମିତିକି ସ୍ୱର୍ଗ ଲୋକରେ ନାରଦ ମୁନି ମଧ୍ୟ ପୁରୁଡ଼ବାଙ୍କର ଯଶ ଗାନ କରୁଥିଲେ। ତେଣୁ ସ୍ୱର୍ଗ ଲୋକ ତମେ କେବେ ତ ଚିନ୍ତା କରିନ, ଯାଇପାରିନ କି ଚିନ୍ତା କରିନ କେମିତି ସ୍ୱର୍ଗ ଲୋକ, କିନ୍ତୁ ସ୍ୱର୍ଗ ଲୋକ ବିଷୟରେ ବହୁତ ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି। ସ୍ୱର୍ଗ ଲୋକରେ ଜଣେ ଅପ୍ସରା ଅଛନ୍ତି, ସେ ହେଉଛନ୍ତି ଉର୍ବଶୀ। ଉର୍ବଶୀ କୋଉଠୁ ଆସିଥିଲେ ଜାଣିଛ? ଭଗବାନ କୋଉ ଭଗବାନ, ନାରାୟଣ ଭଗବାନ, ନାରାୟଣ ମୂର୍ତ୍ତିଙ୍କର ଉରୁରୁ ଯାହା ଦେଇଥିବେ ତାଙ୍କ ନାଁ ହେଉଛି ଉର୍ବଶୀ। ତେଣୁ ସେ ଉର୍ବଶୀଙ୍କୁ ଗୋଟେ ଥର ଦେବଲୋକରେ ବରୁଣ ଏବଂ ମିତ୍ର, ଏ ଦୁଇଜଣ ଦେବତା, ଏସବୁ ଭାଇ ବିଭସ୍କାର, ଏମାନେ ହେଉଛନ୍ତି କଶ୍ୟପଙ୍କର ପୁତ୍ର, ଏମାନେ ହେଉଛନ୍ତି ଦ୍ୱାଦଶ ଆଦିତ୍ୟ। ତେଣୁ ଏମାନେ ଦୁଇଜଣ ଯାକ ଏକ ସାଙ୍ଗରେ କହିଲେ, ଏକ ସମୟରେ କହିଲେ ଉର୍ବଶୀଙ୍କୁ ଉପଭୋଗ କରିବା ପାଇଁ, ଉର୍ବଶୀ ମନା କରିଦେଇଥିଲେ। ତେଣୁ ସେ ଆଉ ତାଙ୍କୁ ଅଭିଶାପ ଦେଇଥିଲେ, ତମେ ଦେବତାମାନଙ୍କୁ ଭୋଗ୍ୟ ହେବା ପାଇଁ ଚାହୁଁନ ତ, ତେଣୁ ମନୁଷ୍ୟମାନଙ୍କର ଭୋଗ୍ୟ ହୁଅ, ଏଇଭଳି ଭାବେ ଅଭିଶାପ ଦେଇଥିଲେ। ତେଣୁ ସେହି ସମୟରେ ଦେବଲୋକରେ, ଇନ୍ଦ୍ରଲୋକରେ ଇନ୍ଦ୍ର ବସିଛନ୍ତି, ତାଙ୍କ ରାଜସଭାରେ ସପ୍ସରାମାନେ ନୃତ୍ୟ କରୁଛନ୍ତି ଏବଂ ଗନ୍ଧର୍ବମାନେ ଗାନ କରୁଛନ୍ତି, ସବୁ ଗୀତ ବାଦ୍ୟ ସବୁ ଚାଲିଛି। ସେସବୁ ନାରଦମୁନି ଯେତେବେଳେ ପୁରୁଡ଼ବାଙ୍କର ଦୋଷ ବର୍ଣ୍ଣନା କରୁଥିଲେ, ତେଣୁ ଉର୍ବଶୀ ଚିନ୍ତା କଲେ ଯେ ମୁଁ ଯଦି ଯିବି ମନୁଷ୍ୟ ଲୋକକୁ, ତାହେଲେ ପୁରୁଡ଼ବାଙ୍କୁ ସ୍ତ୍ରୀ ହେଇକି ରହିବି। ତେଣୁ ବହୁତ ବଡ଼ ପ୍ରସଙ୍ଗ ରହିଛି, ଆମେ ସଂକ୍ଷେପରେ କହୁଛେ, ସେ ଆସିକରି ପୁରୁଡ଼ବାଙ୍କୁ ବିବାହ କରିଥିଲେ। ତେଣୁ ଏଇଭଳି ଭାବରେ ପୁରୁଡ଼ବା ଉର୍ବଶୀଙ୍କ ପ୍ରତି ଏତେ ଆକୃଷ୍ଟ ହେଇଯାଇଥିଲେ, ଯେତେବେଳେ ତାଙ୍କର ଅଭିଶାପର କାଳ ଅବଧି ପୂର୍ଣ୍ଣ ହେଇଗଲା, ସେ ପଳେଇଗଲେ। ତେଣୁ ପଳେଇଯିବା ସମୟରେ ପୁରୁଡ଼ବା ତାଙ୍କ ପ୍ରତି ଧାଉଁଛନ୍ତି, ଉଲଗ୍ ନାହିଁ ଧାଉଁଛନ୍ତି, ଏସବୁ ବର୍ଣ୍ଣନା କରାଯାଇଛି ଭାଗବତ ନବମ ସ୍କନ୍ଧରେ। ତେଣୁ ସେଇ ପୂର୍ବା ଉର୍ବସିଂହପତି ଏତେ ପାଗଳ ହେଇଯାଇଥିଲେ, ତାପରେ ତାଙ୍କର ବୈରାଗ୍ୟ ଯାଉଥିଲା। ସେଇ ବୈରାଗ୍ୟକୁ ବର୍ତ୍ତମାନ ଭଗବାନ ନିଜେ ଉଦ୍ଧବ କହୁଛନ୍ତି। ପୂର୍ବାଙ୍କର କଥା ଏସବୁ ସବିଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଆମେ ଗୋଟିଏ ଶ୍ଳୋକ ପାଠ କରିବା, ଯେ ଦୁଇଟି ଶ୍ଳୋକ ପାଠ କରିବା। ଛବିଶ ଅଧ୍ୟାୟ ଏକୋଇଶ ଶ୍ଳୋକରେ କହୁଛନ୍ତି ଯେ ତ୍ୱଂ ମାଂସ ରୁଧିର ସ୍ନାୟୁ ମେଦୋ ମଜ୍ଜା ଅସ୍ଥି ସଙ୍ଗତ ବିଣମୂତ୍ର ପୁଏ ରମତା କ୍ରିମିଣାଂ କ୍ୟଦନ୍ତରମ୍। ବିଣମୂତ୍ର ଯେଉଁ ପୁରୁଷ ମନୁଷ୍ୟମାନେ ତ୍ରିଲୋକମାନଙ୍କ ସହିତ ଆନନ୍ଦ ଉପଭୋଗ କରିବା ପାଇଁ ଚାହୁଁଛନ୍ତି, କିଭଳି ଭାବରେ ସେ ଆନନ୍ଦ ନା, ତ୍ୱଂ ମାଂସ ରୁଧିର। ତ୍ୱଂ ହେଉଛି କ'ଣ? ଚର୍ମ, ମାଂସ, ରୁଧିର ମାଂସ ତ ଜାଣିଛ, ରୁଧିର ହେଲା କ'ଣ? ରକ୍ତ, ସ୍ନାୟୁ, ମେଦ ମଜ୍ଜା ଅସ୍ଥି, ଅସ୍ଥି ହେଉଛି ହାଡ଼। ତେଣୁ ଏଇ ଶରୀର ହେଉଛି ଏଇସବୁ ଜିନିଷ ଗଠିତ ହେଇଛି। ପୁଣି ଆଉ କ'ଣ କ'ଣ ଅଛି ସେଥିରେ ନା, ବିଣ ମୂତ୍ର ପୁଏ ରମତା। ବିଣ ହେଉଛି ବିଷ୍ଠା, ମୂତ୍ର ପୁଏ ହେଉଛି ପୂଜ, ଏଇସବୁ ଜିନିଷ ତା ଦେହରେ ଏଇ ସୁନ୍ଦର ସୁନ୍ଦର ଜିନିଷ ସବୁ ରହିଛି। ଏଇଥିରେ ଏଇଥିରେ ରମତାଂ କ୍ରିମିଣାଂ କିଦନ୍ତରମ୍, ତେଣୁ କୃମି ମଧ୍ୟ ସେଇ ବିଷ୍ଠାରେ ରମଣ କରୁଛି ବା ଆନନ୍ଦ ପାଉଛି। ତେଣୁ ମୋ ଭଳି ମୂର୍ଖ ବ୍ୟକ୍ତି କୃମିଠାରୁ ଆଉ କ'ଣ ଅଧିକା ହେଲା? ଏଇଭଳି ଭାବରେ ତାଙ୍କର ଜ୍ଞାନ ଉଦୟ ହେଇଛି। ତେଣୁ ସେ କହୁଛନ୍ତି ତତୋ ଦୁଃସଙ୍ଗ ମୁତ୍ସୃଜ୍ୟ ସତ୍ସୁ ସଜ୍ଜେତ ବୁଦ୍ଧିମାନ ସନ୍ତ ଏବାସ ଛିନ୍ଦନ୍ତି ମନୋବ୍ୟାସଙ୍ଗ ମୁକ୍ତି ଭି। ତେଣୁ ଏଇ ଯେଉଁ ବୁଦ୍ଧିର ନିମ୍ନ ସ୍ତରରେ ଜଣେ ରହିକରି ଏ ଭୌତିକ ଜଗତରେ ଆନନ୍ଦ ଉପଭୋଗ କରୁଛି, ସେ କେମିତି ସେଥିରୁ ଉଦ୍ଧାର ହେବ? ଯଦି ଉଦ୍ଧବଙ୍କର ମନରେ ଚିନ୍ତା ଆସୁଥିବ, ଭଗବାନ କହୁଛନ୍ତି ଏ ଉଦ୍ଧବ ପୁରବା ଏ କଥା ଲୋକମାନଙ୍କର ଏଇ ଯେଉଁ ଶୋଚନୀୟ ଅବସ୍ଥା ଚିନ୍ତା କରି ଏ କଥାକୁ କହୁଛନ୍ତି। କିଏ ପୁରବା କହୁଛନ୍ତି? ତତୋ ସେଇଥିପାଇଁ ଦୁଃସଙ୍ଗ ମୁତ୍ସୃଜ୍ୟ, ଏସବୁ ଚିନ୍ତା କେତେବେଳେ ଆସୁଛି ନା, ଦୁଃସଙ୍ଗରେ ଅସତ୍ସଙ୍ଗରେ ଏସବୁ ଭୌତିକ ଯୋଗ ଭୌତିକ ଭୌତିକ ଜଗତକୁ ଉପଭୋଗ କରିବା ପାଇଁ ଜଣେ ଚାହୁଁଛି। କିନ୍ତୁ ଜଣେ ଯଦି ଏଇ ଦୁଃସକୁ ତ୍ୟାଗ କରି ସତ୍ସୁ ସଜ୍ଜେତ ବୁଦ୍ଧିମାନ, ସତ୍ସଙ୍ଗରେ ସଜ୍ଜେତ ବା ଆସକ୍ତ ହେବା ପାଇଁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ସେଇଟା ଚାହିଁବେ, ଯେଉଁମାନେ ବୁଦ୍ଧିମାନ ବୁଦ୍ଧିହୀନ ସେମାନେ ଏଇଟାକୁ ଚାହିଁବେ ନାହିଁ। ତେଣୁ ଯଦି ଉଦ୍ଧବ ମନରେ ପ୍ରଶ୍ନ ଆସୁଥିବ ସତ୍ସଙ୍ଗ କଲେ କ'ଣ ଲାଭ ହେବ ନା, ସନ୍ତ ଏବା ସେ ଛିନ୍ଦନ୍ତି, ସତ୍ସଙ୍ଗ କଲେ ସାଧୁସଙ୍ଗ କଲେ ସାଧୁମାନେ ଏବ ଏବ ମାନେ ନିଶ୍ଚିନ୍ତ ଭାବରେ ଏବ ଏବ କାରଣ ସୁକୃତି ତୀର୍ଥଦେବ ଶାସ୍ତ୍ର ଜ୍ଞାନାଦିନା ତାଦୃଶଂ ସାମର୍ଥ୍ୟମିତି ଜ୍ଞାପିତମ୍। ସନ୍ଥର ଯେଉଁ ପ୍ରକାର ରହିଛି ଯୋଗ୍ୟତା ରହିଛି ବା ଶକ୍ତି ରହିଛି, ଏସବୁ ଅନ୍ୟ କୌଣସି ସୁକୃତି ଦ୍ୱାରା ବା ତୀର୍ଥ ଭ୍ରମଣରେ ବା ଶାସ୍ତ୍ର ଜ୍ଞାନ ଦ୍ୱାରା ଏଇଟା ହେଇପାରିବ ନାହିଁ। ବିଷ୍ଣୁ ଚକୁର ଠାକୁର କୁହନ୍ତି, ତେଣୁ ଏବ ଶବ୍ଦ ବ୍ୟବହାର କରାଯାଇଛି, ସନ୍ତ ଏବ ସେ ଛିନ୍ଦନ୍ତି, ଅନ୍ୟ କେହି ଛିଣ୍ଡେଇ ପାରିବେ ନାହିଁ ଏଇଟାକୁ, ଏ ଯେଉଁ ଆସକ୍ତିକୁ। ମନବ୍ୟାସଙ୍ଗ ମୁକ୍ତି ବି, ମନବ୍ୟାସ ଏ ମନର ଯେଉଁ ଏଇ ଯେଉଁ ଦୁଃସଙ୍ଗ ରହିଛି, ବ୍ୟାସଙ୍ଗ କହିଲେ ବିରୁଦ୍ଧ ଆସକ୍ତି, ଏଇ ଅସତ୍ସଙ୍ଗ ପ୍ରତି ଯେଉଁ ଆସକ୍ତି ରହିଛି ଏଇଟାକୁ କାଟିଦେବେ, ଛିନ୍ଦନ୍ତି। ପ୍ରଭୁ କେମିତି କାଟିବେ? ଖଣ୍ଡାରେ ନା ନା ନା, ଉକ୍ତି ବି, ଉକ୍ତି ବି କହିଲେ ଉକ୍ତି ବି ହେଉଛି, ଉକ୍ତି ଅର୍ଥ ହେଉଛି କ'ଣ? କଥା, ଭଗବାନ କଥା କହିକିରି ସେ ଭଗବାନ କଥା ମାଧ୍ୟମରେ ଏଇ ଯେଉଁ ରହିଛି ଅସତ୍ସଙ୍ଗ ପ୍ରତି ଯେଉଁ ଆସକ୍ତି ରହିଛି ସେ ଆସକ୍ତି କାଟିବେ ଭଗବାନ କଥା ମାଧ୍ୟମରେ। ଭଗବାନ କଥା ସେଭଳି କଲେ ଜଣେ ଏଇ ସ୍ଥିତିକୁ ପ୍ରାପ୍ତ ହେବ। ଜୟ ଶ୍ରୀମନ୍ ଭାଗବତ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ କି, ନିତାଇ ଗୌର ପ୍ରମାନନ୍ଦେ।